ओम शांति ओम शांति। महावाक्य बाबांकर 21 फेब्रुआरी 2026 प्रातः मुरली बाप दादा मधुबन। बाबा कहुछंती मिठे बच्चे तुमे माने निजर सुप्त भाग्य को जाग्रत करिबा पाई बाबांको पाख को आसीछ। भाग्य को जाग्रत करिबा अर्थ विश्वर मालिक हेबा। केउ भोजन तुम मानंको बाबांको समान बुद्धिमान करि देउछि? उत्तर एहि पाठ पढ़ाई हेउछि तुम मानंकर बुद्धिर भोजन। जो माने प्रत्येह पाठ पढ़िथांती अर्थात एहि भोजन ग्रहण करिथांती सेमानंकर बुद्धि पारसमणिष दृश्य होइजाए। पारसनाथ बाबा जी की बुद्धि मानंकर बुद्धि अटंती से ही तुम मानंकु निज समान पारस बुद्धि करुछंती। गीत अछि तकदीर जगाकर आई हूं। ओम शांति। एहि गीतर गोटिए धाड़ी शुणिले मध्य स्नेहरे पिलामानंकर रूम टांकुरी उठिबा उचित। एहा एक साधारण गीत किंतु एहार सारमर्म आउ केही जानि नाहंती। बाबा ही आसी गीत शास्त्र आदिर अर्थ बुझाउछंती। मधुर संतानगण एक कथा मध्य जानिछंती कलिजुगरे समस्तंकर भाग्य सुप्त होइ जाइछि। सत्ययुगरे समस्तंकर भाग्य जाग्रत थाए। सुप्त भाग्य को जाग्रत करिबा पई श्रीमत देलाबाला अर्थात पुरुषार्थ कराइला बाला एकमात्र बाबा ही अटंती। सही आसी पिलामानंकर भाग्य को जाग्रत कराउछंती। जेपरी पिला जन्म नेला परे तार भाग्य उदय होइथाए। पिला जन्म हेबा परे जानि जाय जे मु उत्तराधिकारी अटे। सही परी एहा बेहद्र कथा। पिला माने जानिछंती कल्प कल्प अमर भाग्य जाग्रत हेउछि पुणी सुप्त होइ जाउछि। पुणी पवित्र होइगले अमर भाग्य जाग्रत हेउछि। पवित्र गृहस्थ आश्रम बोली कुहा जाई थाए। आश्रम अक्षर पवित्र अटे। पवित्र गृहस्थ आश्रम तार विपरीत हेउछि अपवित्र पतित गृहस्थ धर्म। पतित गृहस्थ को आश्रम कुहा जिवो नाही। गृहस्थ धर्म तो समस्तंकर कुहा जिवो। जीवजंतु मानंकर मध्य गृहस्थ धर्म कुहा जिवो। समस्तित संतान जन्म करुछंती जीवजंतुंकु मध्य कुहा जिवो जे गृहस्थ धर्मरे अछंती। एबे पिला माने जानुछंती आमे स्वर्गरे गृहस्थ पवित्र आश्रमरे रहिबो। एबे पिला माने जानुछंती आमे स्वर्गरे पवित्र गृहस्थ आश्रमरे थिलु। देवी देवता थिलु तांकर महिमा मध्य गान करुछंती सर्वगुण संपन्न सोळकला संपूर्ण। तुमे निजे मध्य गान करुछो एबे जानुछो जे आमे पुनः मनुष्यरु देवता हेउछु। गायन मध्य रहिछि मनुष्यरु देवता। ब्रह्मा विष्णु शंकरंकु मध्य देवता कुहा जाय। ब्रह्मा देवताय नमो पुणि कहुछंती शिव परमात्माय नमो। एबे यार अर्थ मध्य तुमे जानिछो। सेमाने तो अंधश्रद्धारे केवल कही देउछंती तेबे शंकर देवताय नमो कहुछंती शिवंक पई कहुछंती शिव परमात्माय नमो। तेबे फरक तो होइगला ना से देवता होइगले ये परमात्मा होइगले। शिव और शंकर जणे तो कहजिव नाही। तुमे जानिछो जे वास्तव रे आमे पत्थर बुद्धि थिलु एबे पारस बुद्धि हेउछु। देवता मानंकु तो पत्थर बुद्धि कहजिव नाही। पुणी ड्रामा अनुसारे रावण राज्य रे सीढ़ी ओल्हाइबा को पड़िबो। पारस बुद्धि रु पत्थर बुद्धि हेबा को पड़िबो। सबुठारु बुद्धिमान तो एकमात्र बाबा ही अटंती। एबे तुम बुद्धि रे आउ दम नाही। बाबा से तुम बुद्धि को पारस बुद्धि कराउछंती। तुमे एठा को पारस बुद्धि हेबा पाई आसीछ। पारसनाथंकर मध्य मंदिर रहिछि सेठरे मेला मध्य लागि थाए किंतु एक कथा केही जानि नांती जे पारसनाथ किए। वास्तव रे पारस कराइला बाला तो बाबा ही अटंती। से हेउछंती बुद्धिवानंकर बुद्धि। एही ज्ञान हेउछि तुम मानंकर बुद्धिर भोजन। एहा द्वारा बुद्धि केते बदलि जाउछि। ए दुनिया हेउछि कंटार जंगल समस्तंकु केते दुख देउछंती। वर्तमान हेउछि तम प्रधान रौरभ नरक। गरुड़ पुराण रे तो एहा विषय रे बहुत कौतूहल जनक कथा सबु लेखि देइछंती। एबे तुम मानंक बुद्धि को भोजन मिलुछि। बेहद्र बाबा भोजन देउछंती। एहा हेउछि पाठ पढ़ा। एहा को ज्ञान अमृत मध्य कहा जाउछि। एठारे कोनोसी पानी आदि नाही। आजिकाली सबु जिनिस को अमृत बोली कहि देउछंती। गंगा जल को मध्य अमृत कहि देउछंती। ଦେବତାମାନଙ୍କର ପାଦ ଧୋଇ ପାଣି ରଖିଥାନ୍ତି, ତାକୁ ମଧ୍ୟ ଅମୃତ ବୋଲି କହିଦେଉଛନ୍ତି। ଏହା ମଧ୍ୟ ବୁଦ୍ଧି ଦ୍ୱାରା ବୁଝିବାର କଥା ନା। ବାବା କହୁଛନ୍ତି ଏହି ଯେ ଏହା ପତିତଙ୍କୁ ପାବନ କରାଇଲା ବାଲା ପାଦୁକ ଅଟେ। ଗଙ୍ଗା ଜଳ ପାଇଁ କହିଥାନ୍ତି ଏହା ପତିତ ପାବନୀ ଅଟେ। କହନ୍ତି ମଧ୍ୟ ମନୁଷ୍ୟର ମୃତ୍ୟୁ ସମୟରେ ଗଙ୍ଗା ଜଳ ମୁଖରେ ଥାଉ। ଦେଖାଇଛନ୍ତି ଅର୍ଜୁନ ବାଣ ମାରି ଭୀଷ୍ମକୁ ଗଙ୍ଗା ଜଳ ପିଆଇଲେ, ତୁମମାନେ କୌଣସି ବାଣ ଆଦି ମାରିନାହଁ। ଗୋଟିଏ ଗାଁ ଅଛି ଯେଉଁଠି ତୀର ଦ୍ୱାରା ଲଢ଼େଇ କରିଥାନ୍ତି, ସେଠାକାର ରାଜାଙ୍କୁ ଈଶ୍ୱରଙ୍କର ଅବତାର ବୋଲି କହିଥାନ୍ତି। ଈଶ୍ୱରଙ୍କର ଅବତାର ତ କେହି ମନୁଷ୍ୟ ହୋଇପାରିବେ ନାହିଁ। ବାସ୍ତବରେ ସଚ୍ଚା ସଚ୍ଚା ସଦ୍ଗୁରୁ ତ ଜଣେ ହିଁ ଅଟନ୍ତି, ଯିଏ ସମସ୍ତଙ୍କର ସଦ୍ଗତି ଦାତା, ଯିଏ ସମସ୍ତ ଆତ୍ମାମାନଙ୍କୁ ସାଥିରେ ନେଇଯିବେ। ବାବାଙ୍କ ବିନା ସାଥିରେ ଘରକୁ କେହି ନେଇଯାଇପାରିବେ ନାହିଁ। ବ୍ରହ୍ମରେ ଲୀନ ହୋଇଯିବାର କଥା ମଧ୍ୟ ନାହିଁ। ଏହିଭଳି ସୃଷ୍ଟିର ନାଟକ ତିଆରି ହୋଇଛି। ସୃଷ୍ଟିର ଚକ୍ର ତ ଅନାଦିକାଳରୁ ଘୁରି ଚାଲିଛି। ବିଶ୍ୱର ଇତିହାସ ଭୂଗୋଳର କିପରି ପୁନରାବୃତ୍ତି ହେଉଛି ଏକଥା ଏବେ ତୁମେ ଜାଣୁଛ, ଆଉ କେହି ଜାଣିପାରିବେ ନାହିଁ। ମନୁଷ୍ୟ ଅର୍ଥାତ୍ ଆତ୍ମାମାନେ ଯାହାଙ୍କୁ ଈଶ୍ୱର ପିତା କହି ସ୍ମରଣ କରୁଛନ୍ତି, ସେହି ରଚୟିତା ପିତାଙ୍କୁ ମଧ୍ୟ ଜାଣିନାହାନ୍ତି। ଲୌକିକ ପିତାଙ୍କୁ କେବେ ଈଶ୍ୱର ପିତା ବୋଲି କହିପାରିବେ ନାହିଁ। ଈଶ୍ୱର ପିତା ଶବ୍ଦ ତ ବହୁତ ସମ୍ମାନର ସହିତ କହୁଛନ୍ତି, ତାଙ୍କ ପାଇଁ ଗାୟନ କରୁଛନ୍ତି, ହେ ପତିତ ପାବନ ଦୁଃଖହର୍ତ୍ତା ସୁଖକର୍ତ୍ତା। ଗୋଟିଏ ପଟେ କହୁଛନ୍ତି ଯେ ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟନ୍ତି, ବାବା କହୁଛନ୍ତି ପୁଣି ଅନ୍ୟ ଅର୍ଥରେ ସେହି ରଚୟିତା ପିତାଙ୍କୁ ମଧ୍ୟ ଜାଣିନାହାନ୍ତି। ଲୌକିକ ପିତାଙ୍କୁ କେବେ ଈଶ୍ୱର ବୋଲି କେହି କହିବେ ନାହିଁ। ଈଶ୍ୱର ପିତା ଶବ୍ଦ ତ ବହୁତ ସମ୍ମାନର ସହିତ କହୁଛନ୍ତି, ତାଙ୍କ ପାଇଁ ଗାୟନ କରୁଛନ୍ତି, ହେ ପତିତ ପାବନ ଦୁଃଖହର୍ତ୍ତା ସୁଖକର୍ତ୍ତା। ଗୋଟିଏ ପଟେ କହୁଛନ୍ତି ସେ ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟନ୍ତି, ଏବଂ ଯେବେ କୌଣସି ଦୁଃଖ ହେଉଛି ଅଥବା ସନ୍ତାନ ମରିଯାଉଛି ତେବେ କହିଦେଉଛନ୍ତି ଈଶ୍ୱର ହିଁ ସୁଖ ଦୁଃଖ ଦେଉଛନ୍ତି। ଈଶ୍ୱର ଆମର ପିଲାକୁ ନେଇଗଲେ, ଭଗବାନ ଏହା କ'ଣ କଲ, ମହିମା କରୁଛନ୍ତି, ପୁଣି ଯଦି କିଛି ହୋଇଗଲା ତେବେ ଈଶ୍ୱରଙ୍କୁ ଗାଳି ମଧ୍ୟ ଦେଉଛନ୍ତି, କହୁଛନ୍ତି ଈଶ୍ୱର ସନ୍ତାନ ଦେଇଛନ୍ତି, ପୁଣି ଯଦି ସେ ନେଇଗଲେ ତେବେ ତୁମେ କାନ୍ଦୁଛ କାହିଁକି, ଈଶ୍ୱରଙ୍କ ପାଖକୁ ଗଲା ନା। ସତ୍ୟଯୁଗରେ କେବେ କେହି କାନ୍ଦିବେ ନାହିଁ। ବାବା ବୁଝାଉଛନ୍ତି କାନ୍ଦିବାର କୌଣସି ଆବଶ୍ୟକତା ନାହିଁ। ଆତ୍ମାକୁ ନିଜର ହିସାବ କିତାବ ଅନୁସାରେ ଯାଇ ଅନ୍ୟ ଏକ ଅଭିନୟ କରିବାକୁ ପଡ଼ିବ। ଜ୍ଞାନ ନଥିବା ଯୋଗୁଁ ମନୁଷ୍ୟ କେତେ କାନ୍ଦୁଛନ୍ତି, ଯେପରି ପାଗଳ ହୋଇଯାଉଛନ୍ତି। ଏଠାରେ ବାବା ତ ବୁଝାଉଛନ୍ତି ଅମ୍ମା ମରେ ତୋ ହାଲୁଆ ଖାନା, ଅର୍ଥାତ୍ କିଏ ବି ମରୁ ତୁମେ ଖୁସିରେ ରୁହ, ନଷ୍ଟ ମହା ହେବାକୁ ପଡ଼ିବ। ମୋର ତ ଏକ ବେହଦ୍ର ବାବା ହିଁ ଅଟନ୍ତି, ଦ୍ୱିତୀୟ କେହି ନାହାନ୍ତି। ଏହିପରି ଅବସ୍ଥା ପିଲାମାନଙ୍କର ହେବା ଉଚିତ। ମୋହଜିତ ରାଜାର କଥା ମଧ୍ୟ ଶୁଣିଛ ନା, ଏସବୁ ହେଉଛି ଦନ୍ତ କଥା, ଅର୍ଥାତ୍ ମନଗଢ଼ା କଥା। ସତ୍ୟଯୁଗରେ କେବେ ଦୁଃଖର କଥା ରହିବ ନାହିଁ, ନା କେବେ ଅକାଳେ ମୃତ୍ୟୁ ହେବ। ପିଲାମାନେ ଜାଣିଛନ୍ତି ଆମେ କାଳ ଉପରେ ବିଜୟ ପ୍ରାପ୍ତ କରୁଛୁ, ବାବାଙ୍କୁ ମହାକାଳ ମଧ୍ୟ କହୁଛନ୍ତି। କାଳର କାଳ ତୁମକୁ କାଳ ଉପରେ ବିଜୟ ପ୍ରାପ୍ତ କରାଉଛନ୍ତି, ଅର୍ଥାତ୍ କାଳ କେବେ ଖାଉ ନାହିଁ। କାଳ ଆତ୍ମାକୁ ତ ଖାଇପାରିବ ନାହିଁ, ଆତ୍ମା ଗୋଟିଏ ଶରୀର ଛାଡ଼ି ଆଉ ଗୋଟିଏ ନେଇଥାଏ, ଏହାକୁ କହୁଛନ୍ତି କାଳ ଖାଇଗଲା। ବାକି କାଳ ଅନ୍ୟ କୌଣସି ଜିନିଷ ନୁହେଁ। ମନୁଷ୍ୟ ମହିମା ଗାନ କରୁଛନ୍ତି, କିଛି ବି ବୁଝୁନାହାନ୍ତି, ଗାଉଛନ୍ତି ଅଚ୍ୟୁତମ କେଶବମ୍, ଅର୍ଥ କିଛି ବୁଝିନାହାନ୍ତି। ମନୁଷ୍ୟମାନେ ବିଲକୁଲ କିଛି ବି ବୁଝିପାରୁନାହାନ୍ତି। ବାବା ବୁଝାଉଛନ୍ତି ଏହି ପାଞ୍ଚ ବିକାର ତୁମର ବୁଦ୍ଧିକୁ କେତେ ଖରାପ କରିଦେଉଛି। ଅନେକ ମନୁଷ୍ୟ ବଦ୍ରୀନାଥ ଆଦି ଯାଉଛନ୍ତି, ଆଜି 2 ଲକ୍ଷ ଗଲେ, 4 ଲକ୍ଷ ଗଲେ। ବଡ଼ ବଡ଼ ଅଫିସର୍ସ ମାନେ ମଧ୍ୟ ତୀର୍ଥ କରିବାକୁ ଯାଉଛନ୍ତି, ତୁମେ ତ ଯାଉନାହଁ। ତେଣୁ ସେମାନେ କହୁଛନ୍ତି ଏ ବିକେ ମାନେ ତ ନାସ୍ତିକ ଅଟନ୍ତି, କାହିଁକି ନା ଭକ୍ତି କରୁନାହାନ୍ତି। ତୁମେ ପୁଣି କହୁଛ ଯେ ଭଗବାନଙ୍କୁ ଜାଣିନାହାନ୍ତି ସେମାନେ ନାସ୍ତିକ, ବାବାଙ୍କୁ ତ କେହି ବି ଜାଣିନାହାନ୍ତି, ସେଥିପାଇଁ ଏହାକୁ ଅନାଥମାନଙ୍କର ଦୁନିଆ କୁହାଯାଉଛି। ପରସ୍ପର ସହିତ କେତେ ଲଢ଼େଇ ଝଗଡ଼ା କରୁଛନ୍ତି, ସାରା ଦୁନିଆ ବାବାଙ୍କର ଘର ଅଟେ ନା। ବାବା ସାରା ଦୁନିଆର ପିଲାମାନଙ୍କୁ ପତିତରୁ ପବିତ୍ର କରାଇବା ପାଇଁ ଆସୁଛନ୍ତି। ଅଧାକଳ୍ପ ବାସ୍ତବରେ ପବିତ୍ର ଦୁନିଆ ଥିଲା, ଗାନ ମଧ୍ୟ କରୁଛନ୍ତି, ରାମ ରାଜା, ରାମ ପ୍ରଜା, ରାମ ସାହୁକାର। ସେଠାରେ ପୁଣି ଅଧର୍ମର କଥା କିପରି ହୋଇପାରିବ, କହିଥାନ୍ତି ମଧ୍ୟ ସେଠାରେ ଛେଳି ବାଘ ଏକତ୍ର ପାଣି ପିଅନ୍ତି। ତେବେ ସେଠାରେ ରାବଣ ବା ଅନ୍ୟ ରାକ୍ଷସମାନେ କେଉଁଠୁ ଆସିଲେ କିଛି ବି ବୁଝିପାରୁ ନାହାନ୍ତି। ଅନ୍ୟ ଧର୍ମର ଲୋକେ ତ ଏଭଳି କଥା ଶୁଣି ହସୁଛନ୍ତି। ତୁମେ ସନ୍ତାନମାନେ ଜାଣିଛ, ଏବେ ଜ୍ଞାନର ସାଗର ବାବା ଆସି ଆମକୁ ଜ୍ଞାନ ଦେଉଛନ୍ତି। ଏହା ପତିତ ଦୁନିଆ ଅଟେ ନା? ତେବେ କଣ ପ୍ରେରଣା ଦ୍ୱାରା ପତିତ ପାବନ କରିବେ? ଡାକୁଛନ୍ତି, ହେ ପତିତ ପାବନ, ଏଠାକୁ ଆସି ଆମକୁ ପବିତ୍ର କର। ତେବେ ନିଶ୍ଚିତ ଭାରତକୁ ହିଁ ଆସିଥିଲେ। ଏବେ ମଧ୍ୟ କହୁଛନ୍ତି, ମୁଁ ଜ୍ଞାନର ସାଗର ଆସିଛି। ତୁମେମାନେ ଜାଣିଛ, ଶିବ ବାବାଙ୍କ ପାଖରେ ହିଁ ସାରା ଜ୍ଞାନ ରହିଛି। ସେହି ବାବା ବସି ପିଲାମାନଙ୍କୁ ଏହିସବୁ କଥା ବୁଝାଉଛନ୍ତି। ଶାସ୍ତ୍ରରେ ତ ସବୁ କାହାଣୀ ରହିଛି, ନାମ ରଖିଦେଇଛନ୍ତି। ବ୍ୟାସ ଭଗବାନ ଶାସ୍ତ୍ର ରଚନା କରିଥିଲେ, ସେହି ବ୍ୟାସ ତ ଭକ୍ତି ମାର୍ଗରେ ଥିଲେ। ଶିବ ବାବା ହେଉଛନ୍ତି ପ୍ରକୃତ ବ୍ୟାସଦେବ, ତାଙ୍କର ସନ୍ତାନ ତୁମେ ସବୁ ସୁଖଦେବ ଅଟ। ଏବେ ତୁମେ ସୁଖର ଦେବତା ହେଉଛ, ସୁଖର ସମ୍ପତ୍ତି ନେଉଛ ବ୍ୟାସଙ୍କଠାରୁ, ଶିବାଚାର୍ଯ୍ୟଙ୍କଠାରୁ। ତୁମେ ବ୍ୟାସଙ୍କର ସନ୍ତାନ ଅଟ, କିନ୍ତୁ ମନୁଷ୍ୟ ଦ୍ୱନ୍ଦ୍ୱରେ ନ ପଡ଼ିବା ପାଇଁ କୁହାଯାଉଛି ଶିବଙ୍କର ସନ୍ତାନ ଅଟ। ତାଙ୍କର ପ୍ରକୃତ ନାମ ହେଉଛି ଶିବ। ତେଣୁ ଏବେ ବାବା କହୁଛନ୍ତି, କୌଣସି ଦେହଧାରୀଙ୍କୁ ଦେଖ ନାହିଁ। ଯେତେବେଳେ ଶିବ ବାବା ସମ୍ମୁଖରେ ଅଛନ୍ତି, ଆତ୍ମାକୁ ଜାଣିବାକୁ ପଡ଼ିଥାଏ, ପରମାତ୍ମାଙ୍କୁ ମଧ୍ୟ ଅନୁଭବ କରାଯାଇଥାଏ। ଇଏ ହେଉଛନ୍ତି ପରମପିତା ପରମାତ୍ମା ଶିବ, ଯିଏକି ଆସି ପତିତରୁ ପାବନ ହେବାର ରାସ୍ତା ବତାଉଛନ୍ତି। କହୁଛନ୍ତି, ମୁଁ ତୁମ ଆତ୍ମାମାନଙ୍କର ପିତା, ଆତ୍ମାକୁ ଅନୁଭବ କରାଯାଇଥାଏ, ଦେଖି ହୁଏ ନାହିଁ। ବାବା ପଚାରୁଛନ୍ତି, ଏବେ ତୁମେ ନିଜର ଆତ୍ମାକୁ ଅନୁଭବ କଲ? ଏତେ ଛୋଟ ଆତ୍ମାରେ ଅବିନାଶୀ ଅଭିନୟ ନିର୍ଦ୍ଧାରିତ ହୋଇ ରହିଛି, ଯେପରି ଏକ କ୍ୟାସେଟ୍ ଅଟେ। ତୁମେ ଜାଣିଛ, ଆମେ ଆତ୍ମା ହିଁ ଶରୀର ଧାରଣ କରୁଛୁ। ପୂର୍ବରୁ ତୁମେ ଦେହ ଅଭିମାନୀ ଥିଲ, ଏବେ ଦେହି ଅଭିମାନୀ ହେଉଛ। ତୁମେ ଜାଣିଛ, ଆମେ ଆତ୍ମା 84 ଜନ୍ମ ନେଉଛୁ, ଏହାର ଅନ୍ତ ହେଉନାହିଁ। କେହି କେହି ପଚାରୁଛନ୍ତି, ଏହି ଡ୍ରାମା କେବେଠାରୁ ଆରମ୍ଭ ହେଲା? କିନ୍ତୁ ଏହା ତ ଅନାଦି ଅଟେ, କେବେ ବିନାଶ ହୁଏ ନାହିଁ। ଏହାକୁ କୁହାଯାଉଛି ପୂର୍ବ ପ୍ରସ୍ତୁତ ଅବିନାଶୀ ବିଶ୍ୱ ନାଟକ। ତେଣୁ ବାବା ପିଲାମାନଙ୍କୁ ବୁଝାଉଛନ୍ତି, ଯେପରି ଅପାଠୁଆ ପିଲାକୁ ପାଠ ପଢା ଯାଇଥାଏ, ଆତ୍ମା ହିଁ ଶରୀରରେ ରହିଥାଏ। ଏହା ହେଉଛି ପଥର ବୁଦ୍ଧିଙ୍କ ପାଇଁ ଭୋଜନ, ବୁଦ୍ଧିକୁ ଜ୍ଞାନ ମିଳୁଛି। ତୁମ ପାଇଁ ବାବା ଚିତ୍ର ତିଆରି କରାଇଛନ୍ତି, ଏହା ବହୁତ ସହଜ ମଧ୍ୟ ଅଟେ। ଇଏ ହେଉଛନ୍ତି ତ୍ରିମୂର୍ତ୍ତି ବ୍ରହ୍ମା ବିଷ୍ଣୁ ଶଙ୍କର। ତେବେ ବ୍ରହ୍ମାଙ୍କୁ ମଧ୍ୟ ତ୍ରିମୂର୍ତ୍ତି କାହିଁକି କହୁଛନ୍ତି? ଦେବଦେବ ମହାଦେବ କହୁଛନ୍ତି, ଜଣଙ୍କଠାରୁ ଆଉ ଜଣଙ୍କୁ ଶ୍ରେଷ୍ଠ କରିଦେଇଛନ୍ତି। ଅର୍ଥ କିଛି ବି ବୁଝିନାହାନ୍ତି, ଜାଣିନାହାନ୍ତି। ତେବେ ବ୍ରହ୍ମା ଦେବତା କିପରି ହୋଇପାରିବେ? ପ୍ରଜାପିତା ବ୍ରହ୍ମା ତ ଏଇଠାରେ ହେବା ଦରକାର, ଏହି କଥା କୌଣସି ଶାସ୍ତ୍ରରେ ନାହିଁ। ବାବା କହୁଛନ୍ତି, ମୁଁ ଏହି ଶରୀରରେ ପ୍ରବେଶ କରି ଏହାଙ୍କ ଦ୍ୱାରା ତୁମକୁ ବୁଝାଉଛି। ପ୍ରଥମେ ଏହାଙ୍କୁ ନିଜର କରୁଛି, ଏହାଙ୍କର ବହୁତ ଜନ୍ମର ଅନ୍ତରେ ମୁଁ ଆସୁଛି। ଇଏ ମଧ୍ୟ ପାଞ୍ଚ ବିକାରର ସନ୍ନ୍ୟାସ କରୁଛନ୍ତି। ସନ୍ନ୍ୟାସୀଙ୍କୁ ଯୋଗୀ ଋଷି କୁହାଯାଏ, ଏବେ ତୁମେ ରାଜ ଋଷି ହେଉଛ, ତୁମେ ପାଞ୍ଚ ବିକାରର ସନ୍ନ୍ୟାସ କରିଛ, ତେଣୁ ତୁମର ନାମ ବଦଳୁଛି, ତୁମେ ତ ରାଜଯୋଗୀ ହେଉଛ, ତୁମେ ପ୍ରତିଜ୍ଞା କରୁଛ। ସେହି ସନ୍ନ୍ୟାସୀମାନେ ତ ଘରଦ୍ୱାର ଛାଡ଼ି ଚାଲି ଯାଉଛନ୍ତି, ଏଠାରେ ତ ସ୍ତ୍ରୀ ପୁରୁଷ ଏକତ୍ର ରହୁଛନ୍ତି, ପ୍ରତିଜ୍ଞା କରୁଛନ୍ତି, ଆମେ କେବେ ହେଲେ ବିକାରଗ୍ରସ୍ତ ହେବୁ ନାହିଁ। ମୂଳ କଥା ହେଉଛି ହିଁ କାମ ବିକାରର। ତୁମେମାନେ ଜାଣିଛ, ଶିବ ବାବା ରଚୟିତା ଅଟନ୍ତି, ସେ ଆସି ନୂଆ ଦୁନିଆ ରଚନା କରୁଛନ୍ତି। ସେ ବିଜରୂପ ସତ୍ୟ ଚୈତନ୍ୟ ଆନନ୍ଦର ସାଗର ଜ୍ଞାନର ସାଗର ଅଟନ୍ତି। ସ୍ଥାପନା ବିନାଶ ପାଳନା କିପରି କରୁଛନ୍ତି ତାହା ବାବା ଜାଣିଛନ୍ତି, ମନୁଷ୍ୟମାନେ ଜାଣିନାହାନ୍ତି। ତୁରନ୍ତ କହିଦେଉଛନ୍ତି, ତୁମେ ବିଜ୍ଞମାନେ ତ ଦୁନିଆର ବିନାଶ କରିବ। ଆଚ୍ଛା, ତୁମ ମୁଖରେ ଗୋଲାପ କହୁଛନ୍ତି, ଇଏ ତ ବିନାଶ ପାଇଁ ନିମିତ୍ତ ହୋଇଛନ୍ତି, ନା ଶାସ୍ତ୍ରକୁ ନା ଭକ୍ତିକୁ ନା ଗୁରୁମାନଙ୍କୁ ମାନୁଛନ୍ତି, କେବଳ ତାଙ୍କର ବାବାଙ୍କୁ ହିଁ ମାନୁଛନ୍ତି। କିନ୍ତୁ ବାବା ତ ନିଜେ କହୁଛନ୍ତି, ଏହା ପତିତ ଶରୀର ଅଟେ, ମୁଁ ଏହାଙ୍କ ଶରୀରରେ ପ୍ରବେଶ କରିଛି। ପତିତ ଦୁନିଆରେ ତ କେହି ପବିତ୍ର ନଥାନ୍ତି, ମନୁଷ୍ୟ ଯାହା ଶୁଣାଶୁଣି କଥାଗୁଡ଼ିକ ଶୁଣିଛନ୍ତି ତାହା କହିଦେଉଛନ୍ତି। ଏହିଭଳି ଶୁଣାଶୁଣି କଥା ଦ୍ୱାରା ତ ଭାରତ ଦୁର୍ଗତିକୁ ପ୍ରାପ୍ତ କରିଛି, ସେଥିପାଇଁ ବାବା ଆସି ସତ୍ୟ କଥା ଶୁଣାଇ ସମସ୍ତଙ୍କର ସଦ୍ଗତି କରୁଛନ୍ତି। ଆଚ୍ଛା, ମିଠା ମିଠା ଶିଖିଲଧି ସନ୍ତାନମାନଙ୍କ ପ୍ରତି माता पिता बाप दादांकर मधुर स्नेह संपन्न शुभेच्छा एवं सुप्रभात आत्मिक पितांकर आत्मिक संतान मानंकु नमस्ते। आम समस्त आत्मिक संतान मानंकर आत्मिक पितांकु नमस्ते नमस्ते नमस्ते। धारणा पाई मुख्य सार प्रथम नंबर बाबांकर ठारु सुखर संपत्ति नहीं तुमको सुखर देवता हेबाकु पड़िबो एवं समस्तंकु सुख देबाकु हेबो। राज ऋषि हेबा पाई सर्व विकार गुड़िकर संन्यास करिबाकु हेबो। द्वितीय नंबर एही पाठ पढ़ा ही तुम सच्चा खोराक बा प्रकृत भोजन अटे। सद्गति को प्राप्त करिबा पाई सुनासुनी कथा को छाड़ी श्रीमत्रे चालिबाकु हेबो। एकमात्र बाबांकर ठारु ही सुनिबाकु हेबो एवं मोहजित हेबाकु हेबो। आजिर वरदान निजर असली संस्कार गुड़िकु प्रकट करि सर्वदा हर्षित रहुथिबा ज्ञान स्वरूप भव। विस्तार रे अछि जो पिला माने ज्ञानर पॉइंट गुड़िकु मने पकाई स्वरूप होइथांती से माने सर्वदा हर्षित रहिथांती। तेबे सर्वदा हर्षित स्थिति रे रहिबा ही ब्राह्मण जीवनर असली संस्कार अटे। दिव्य गुण तुमर निजस्व गुण अटे। अवगुण मायार संपत्ति अटे जहाकि संगदोष आधार रे तुम पाखकु आसी जाइछि। तेणु एबे ता आड़कु पिठी करि दियो एवं निजर मास्टर सर्वशक्तिवान रो सोमान रे रुह जहा द्वारा सदा सर्वदा हर्षित रही पारिबो। कोनोसी भी असुरी बा व्यर्थ संस्कार तुम सम्मुखकु आसीबा पई साहस मध्य करि पारिबो नाही। स्लोगन अछि जदि संपूर्णतार लक्ष्यकु सम्मुख रे रखिबो तेबे संकल्प रे मध्य कोनोसी आकर्षण आकर्षित करि पारिबो नाही। अच्छा ओम शांति। आजर अव्यक्त इशारा एकता एवं विश्वास विशेषता द्वारा सफलता संपन्न हो। सदा सर्वदा एकता को कायम रखिबा पई गोटे आध्यात्मिक बीज निज पाखरे रख ताहेला सम्मान देबा ही सम्मान नेबा अटे। एही भली सम्मान देबार संस्कार तुमर अविनाशी संस्कार पलटि जीव। तुम सम्मुखरे सर्वदा सफलतार एकमात्र मंत्र रहुछे। प्रथमे आपण एही महामंत्र को मन भितरे दृढ़ता पूर्वक रख। प्रथमे मूर भावना को यथार्थ रूप से समाप्त करि अन्य माननकु आगकु बढ़ाइबा ही निजे आगकु बढ़िबा। एही भली भावे एही महामंत्र को आगकु बढ़ाई सफलता प्राप्त करि चलो। यदि महामंत्र को एवं तार बीजटी को सर्वदा साथी रखिथिबो तेबे प्रत्यक्ष तार नागरा बाजिबा को लागिबो। अच्छा ओम शांति।